ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ମନ୍ କି ବାତ୍ କାର୍ଯ୍ୟକ୍ରମର 127 ନମ୍ବର ସଂସ୍କରଣ ଥି ଏବେ ରବିବାର ଦିନ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ମାତୃଭୂମିର ସେବା ଲାଗି ଜୀବନ ଦେଇଥିବା ବୀର ପୁଲିସମାନଙ୍କୁ ସୁର୍ତ୍ତା କରିକିରି ଆଜି ପାଳନ କରାଯାଉଛି ପୁଲିସ ଶହୀଦ ସ୍ମୃତି ଦିବସ। କଟକ ପୁଲିସ ମୁଖ୍ୟାଳୟନ ପାଳନ ହେଲା ରାଜ୍ୟସ୍ତରୀୟ ସମାରୋହ। ନୂଆପଡ଼ା ଉପନିର୍ବାଚନ ଲାଗି ମୂଲ ହେଲା ପ୍ରଚାର ପରବ। ଆଇବାକାଲ ହେବା ପ୍ରାର୍ଥୀପତ୍ର ଯାଞ୍ଚ। ଆଉ ବଙ୍ଗୋପସାଗରର ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଲୟ। ପ୍ରଭାବିତ ଜିଲ୍ଲାମାନଙ୍କୁ ତୟାର ହେବାର୍କେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫ ନିର୍ଦ୍ଦେଶ। ଏଥର ପୂରା ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ 26 ତାରିଖ ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରି ଦେଶ ଓ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 127 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆଉ ମାଇ ଗଭ୍ ପୋର୍ଟାଲ ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800 11 7800 ଡାଏଲ କରିକି ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି ଏସ୍ଏମ୍ଏସ୍ ଜରିଆଥି ଏବେ 24 ତାରିଖ ତକ ନିଜର ମତାମତ ଦେଇପାରିବେ। ମାତୃଭୂମିର ସେବା ଲାଗି ଜୀବନ ଦେଇଥିବା ବୀର ପୁଲିସମାନଙ୍କୁ ସୁର୍ତ୍ତା କରିକି ଆଜିର ଦିନକେ ପୁଲିସ ଶହୀଦ ସ୍କୃତି ଦିବସ ଭାବେ ପାଳନ କରାଯାଉଛି। ଶାନ୍ତି ଶୃଙ୍ଖଳା ମାଓ ଦମନ ଆଉ ଲୋକକୁ ସୁରକ୍ଷା ଦେଉଥିବା ସମୟଥି ପୁଲିସ କର୍ମଚାରୀମାନଙ୍କର ବଳିଦାନକେ ସୁର ରଖବାର ଲାଗି ଏ ଦିବସ ପାଳନ କରାଯାଉଛି। ଏ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଲାଗି ପୁଲିସ ବାହିନୀର ପ୍ରତିବଦ୍ଧତାକେ ପ୍ରଶଂସା କରିଛନ୍। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ବହୁତ ବିଶିଷ୍ଟ ବ୍ୟକ୍ତି ଏ ଅବସରରେ ଦେଶ ନାଗରିକମାନଙ୍କର ସୁରକ୍ଷା ଲାଗି ପୁଲିସ କର୍ମଚାରୀମାନଙ୍କର ସମର୍ପଣ ଆଉ ବଳିଦାନକେ ସମ୍ମାନ ଜଣାଇଛନ୍। ଏ ଅବସରରେ ସାରା ରାଜ୍ୟ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। କଟକଠାରେ ଥିବା ରାଜ୍ୟ ପୁଲିସ ମୁଖ୍ୟାଳୟନ 66 ନମ୍ଘର ପୁଲିସ ଶହୀଦ ସ୍କୃତି ଦିବସ ପାଳିତ ହୋଇଯାଇଛି। ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ସହିତ ବହୁତ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇକରି ଦେଶ ଲାଗି ଆତ୍ମବଳି ଦେଇଥିବା ପୁଲିସ କର୍ମଚାରୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। 2025 ବର୍ଷରେ ଓଡ଼ିଶା ଲକ୍ଷ୍ମଣ ମାଝୀ ଆଉ ଲୋକନାଥ ସବରଙ୍କ ସହିତ ଦେଶର 191 ଜଣ ପୁଲିସ କର୍ମଚାରୀଙ୍କ ଡ୍ୟୁଟି ସମୟଥି ଜୀବନ ଯାଇଛି ବୋଲି ଏ ଅବସରରେ ଶ୍ରୀ ଖୁରାନିଆ କହିଛନ୍। ସମ୍ବଲପୁର ଜିଲ୍ଲା ଗୋଶାଲା ସିଆର୍ପିଏଫ୍ ଗ୍ରୁପ୍ ସେଣ୍ଟରନ ପୁଲିସ ଶହୀଦ ସ୍କୃତି ଦିବସ ପାଳିତ ହୋଇଯାଇଛି। ପୁଲିସ ଉପମହାନିରୀକ୍ଷକଙ୍କ ସଞ୍ଜୟ କୁମାର ସିଂ କାର୍ଯ୍ୟକ୍ରମଥି ଯୋଗ ଦେଇକରି ଦେଶର ସୁରକ୍ଷା ଲାଗି ସର୍ବୋଚ୍ଚ ବଳିଦାନ ଦେଇଥିବା ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ବୌଦ୍ଧ ଜିଲ୍ଲା ପୁଲିସ ଆଉ 5 ନମ୍ଘର ଆର୍ବିଆଇ ତରଫ ବଲାସିଂହା ପରେଡ୍ ପଡ଼ିଆନ ହୋଇଥିବା ପୁଲିସ ଶହୀଦ ସ୍କୃତି ଦିବସ କାର୍ଯ୍ୟକ୍ରମଥି ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋୟଲ ଯୋଗ ଦେଇଥିଲେ। ଦେବଗଡ଼ ଜିଲ୍ଲା ରିଜର୍ଭ ପୁଲିସ ପଡ଼ିଆନ ହୋଇଥିବା ପୁଲିସ ଶହୀଦ ସ୍କୃତି ସମାରୋହଟି ଆରକ୍ଷୀ ଅଧୀକ୍ଷକ ଅନିଲ କୁମାର ମିଶ୍ର ଯୋଗ ଦେଇକରି ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ଏ ଅବସରରେ ଜିଲ୍ଲାର 2 ସିଆର୍ପିଏଫ୍ ଶହୀଦ ଯବାନଙ୍କର ପରିବାର ଲୋକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେନ୍ତା କଳାହାଣ୍ଡି ଜିଲ୍ଲା ପୁଲିସ ତରଫ ଭବାନୀପାଟଣା ରିଜର୍ଭ ପୁଲିସ ପଡ଼ିଆଠାରେ ହୋଇଥିବା ପୁଲିସ ଶହୀଦ ସ୍କୃତି ଦିବସ କାର୍ଯ୍ୟକ୍ରମଟି ଆରକ୍ଷୀ ଅଧୀକ୍ଷକ ନାଗରାଜ ଦେବ୍ରକୁଣ୍ଡା ଯୋଗ ଦେଇକରି ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଦିଆଲିନୁ ଛଟ୍ ପୂଜା ଭିତରେ ଯାତ୍ରୀମାନଙ୍କର ଭିଡ଼କେ ନଜରଥି ରଖିକରି ରେଳବାଇ ତରଫ ଆହୁରି 8000 ଟ୍ରେନ୍ ଚଲାବାର ବ୍ୟବସ୍ଥା କରାଯାଉଛି। ପାର୍ବଣ ସମୟ ଲାଗି ଏହାଦେ 12011 ଖାସ୍ ଟ୍ରେନ୍ ଚଳାଚଳ କରୁଛି। ପାର୍ବଣ ସମୟଥି ଟ୍ରେନ୍ ଚଳାଚଳର ସ୍ଥିତି ବାବଦେ ଆଜି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସମୀକ୍ଷା କରିଛନ୍। ନୂଆଦିଲ୍ଲୀ ରେଳ ଭବନଠାରେ ଥିବା ୱାର୍ ରୁମ୍କେ ଯାଇକରି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ସମୀକ୍ଷା କରିଛନ୍। ପାର୍ବଣ ସମୟଥି ଯାତ୍ରୀମାନଙ୍କର ସୁଗମ ଯାତ୍ରା ଲାଗି ସବୁ ସମ୍ଭବ ସୁବିଧା କରବାର୍କେ ଶ୍ରୀ ବୈଷ୍ଣବ ରେଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ବିଧାନସଭା ଉପନିର୍ବାଚନକେ ଫଟିକ ଆଉ ନିରପେକ୍ଷ ଭାବେ ପରିଚାଳନା କରବା ଲାଗି କଡ଼ା ନଜର ରଖବାର୍କେ ନିର୍ବାଚନ ଆୟୋଗ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଆୟୋଗ କହିଛନ୍, ଭିନ୍ ଭିନ୍ ରାଜ୍ୟନ ହେବାର୍କେ ଥିବା 8 ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ଲାଗି 8 ଲେଖା ସାଧାରଣ ଆଉ ପୁଲିସ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ନିର୍ବାଚନ ବାବଦ ଅଭିଯୋଗମାନଙ୍କର ତୁର୍ତ୍ତି ସମାଧାନ ଦିଗେ ପଦକ୍ଷେପ ନେବାର୍କେ ଆୟୋଗ ପର୍ଯ୍ୟବେକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ରାଜନୈତିକ ଦଳର ପ୍ରତିନିଧି, ପ୍ରାର୍ଥୀ ଆଉ ମତଦାତାମାନଙ୍କ ସାଙ୍ଗେ ତାଲମେଲ ରଖିକରି ଠିକ୍ ସମୟଥି ପଦକ୍ଷେପ ନେବାର୍କେ ପର୍ଯ୍ୟବେକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ନୂଆପଡ଼ା ଉପନିର୍ବାଚନ ଲାଗି ଗଲାକାଲି ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଥିବାର ବେଲ୍କେ ପ୍ରାର୍ଥୀମାନେ ଜୋରଦାର ପ୍ରଚାର ମୂଲ କରିଛନ୍। ନିର୍ବାଚନ ଲାଗି ମୋଟ 19 ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍। ଆଇବାକାଲି ନାମାଙ୍କନ ପତ୍ର ଯାଞ୍ଚ ହେଲା ଉତ୍ତରୁ କେତେଛନ୍ ପ୍ରାର୍ଥୀ ନିର୍ବାଚନ ସମିତି ମଇଦାନଥି ରହିବେ ସେଟା ଫଟିକ ହେବା। ସେନ୍ତା ଆଇବା 24 ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରଖାଯାଇଛି। ନଭେମ୍ବର 11 ଭୋଟ୍ ଗ୍ରହଣ କରାଯାଇକରି 14 ଭୋଟ୍ ଗନ୍ତି ହେବା ଆଉ 16 ତକ ଫଳାଫଲ ଘୋଷଣା ହେବା। ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ନୂଆପଡ଼ା ବିଧାନସଭା ଉପନିର୍ବାଚନ ଇଥର 2,48,256 ଜନ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ବିଧାନସଭା କ୍ଷେତ୍ରର 358 ମତଦାନ କେନ୍ଦ୍ରର ଭୋଟ୍ ଗ୍ରହଣ ହେବା। ପୁରୀ ଶ୍ରୀମନ୍ଦିର ଆଜି ଅମାବାସ୍ୟା ତିଥି ଅବସରରେ ମହାପୁରୁମାନଙ୍କର ସାଗର ବିଜେ ନୀତି କରାଯାଇଛି। ପରମ୍ପରା ଅନୁସାରେ ସକାଳ ଧୂପ ଆଉ ବାଳଧୂପ ନୀତି ସରିଲା ଉତ୍ତରୁ ମହାପୁରୁମାନଙ୍କର ଚଳନ୍ତି ପ୍ରତିମାକେ ସାଗର ନାରାୟଣ ପାଲିଙ୍କିଥି ବିଜେ କରାଯାଇଥିଲା। ସାଗର ନାରାୟଣ ସ୍ୱର୍ଗଦ୍ୱାର ପାଖେ ମହୋଦଧି ଖଣିନ ପହଞ୍ଚିଲା ଉତ୍ତରୁ ପରମ୍ପରା ଅନୁସାରେ ନୀତିକାନ୍ତି କରାଯାଇଥିଲା। ସେଡ଼େ ଗଲାକାଲ ଆଉ ଆଇଜବିଲ୍ ଶ୍ରଦ୍ଧାଳୁମାନେ ପିତୃପୁରୁଷଙ୍କ ଲାଗି ପିଣ୍ଡଦାନ କରିଛନ୍। ଆଜି ହେଉଛି ବିଶ୍ୱ ଆୟୋଡିନ୍ ଦିବସ। ସୁସ୍ଥ ଶରୀର ଆର୍ ଉନ୍ନତ ମସ୍ତିଷ୍କ ଲାଗି ଆୟୋଡିନ୍ ମିଶା ନୁନ୍ ଖାଇବାର ଆବଶ୍ୟକତା ବାବଦେ ଲୁକୁ ସଚେତନ କରବାର୍ ଲାଗି ଇ ଦିବସ ମନାଯାଉଛି। ଆୟୋଡିନ୍ ଅଭାବ ହେଲେ ଗଳଗଣ୍ଡ ରୋଗ ହେବାର ସହିତ ଭିନ୍ ଭିନ୍ ରୋଗମାନେ ହେସି। ଫି ବଛର ପୃଥିବୀର ପାଖାପାଖି 74 ଲୋକ ଆୟୋଡିନ୍ ଅଭାବ ଜନିତ ରୋଗଥି ପୀଡ଼ିତ ହେବାର ବେଲେ ଭାରତର 2 ଲୋକ ଇଥି ପ୍ରଭାବିତ ହେସନ୍। ସମ୍ବଲପୁର ଜିଲ୍ଲା ଚାରମାଲ ଥାନା ନୂଆପଡ଼ାଠାରେ ରାସ୍ତା ଦୁର୍ଘଟଣା ଥି ଜଣେ ମହିଳାଙ୍କର ଜୀବନ ଯାଇଥିବାର ବେଲ୍କେ 2 ଜବରଜଖମ ହୋଇଛନ୍। ଆହତମାନଙ୍କୁ ବୁର୍ଲା ଡାକ୍ତରଖାନାନ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଭୁବନେଶ୍ୱରରୁ ସମ୍ବଲପୁର ଫେରୁଥିବା କାର୍ ନୂଆପଡ଼ାଠାରେ ରାସ୍ତା ମଝି ଡିଭାଇଡରଥି ପିଟି ହୋଇକରି ଦୁର୍ଘଟଣାର ଶିକାର ହୋଇଛି। ବୌଦ୍ଧ ଯୋଗେନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପରିସରର ଜିଲ୍ଲାସ୍ତରୀୟ କଳା ଉତ୍ସବ ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଟେମ୍ଲାଲ ଦୁବେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କାର୍ଯ୍ୟକ୍ରମକେ ଉଦ୍ଘାଟନ କରିଥିଲେ। ଉତ୍ସବଥି ଜିଲ୍ଲାର ଭିନ୍ ଭିନ୍ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚିତ୍ରକଳା କଳା ସଙ୍ଗୀତ ବାଗିର ପ୍ରତିଯୋଗିତାଥି ଭାଗ ନେଇଛନ୍। ଇନୁ ସଫଲ ହୋଇଥିବା ଛାତ୍ରଛାତ୍ରୀମାନେ ବଲାଙ୍ଗୀରଠାରେ ଜୋନାଲ ସ୍ତରୀୟ କଳା ଉତ୍ସବଥି ଭାଗ ନେବେ। ଦକ୍ଷିଣ ଆଣ୍ଡାମାନ ସାଗର ଆଉ ତାର ପାଖର ଦକ୍ଷିଣ ପୂର୍ବ ବଙ୍ଗୋପସାଗରନ ସକ୍ରିୟ ଥିବା ଘୂର୍ଣ୍ଣିବଲୟ ଆଜି ଲଘୁଚାପ କ୍ଷେତ୍ର ହୋଇଛି। ଏତାର ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ସାଙ୍ଗେ ମେଘୁଆ ପାଗ ଲାଗି ରହିଛି। ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇକରି ଆଇବା 23 ତକ ଅବପାତ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ ଅନୁମାନ କରାଯାଇଛି। ଆଇବା 24-26 ତକ ରାଜ୍ୟର ଭିନ୍ ଭିନ୍ ଇଲାକାନ ମଧ୍ୟମରୁ ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଆଇବା 24 ଭିତରେ ଘଡ଼ଘଡ଼ି ସହିତ ବର୍ଷା ନେଇକରି 15 ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ସେଆଡ଼େ ଆମେରିକାର ଗୋଟିଏ ଘରୋଇ ପାଣିପାଗ ସଂସ୍ଥାର ଆକଳନ ଅନୁସାରେ ଇ ମାସ 26-29 ବେଲ୍କେ ବଙ୍ଗୋପସାଗରନ ଫେର 2 ଲଘୁଚାପ କ୍ଷେତ୍ର ବନିପାରେ। ଏତାର ପ୍ରଭାବଥି ଇ ମାସର ଶେଷ ବେଲ୍ ତକ୍ ଦକ୍ଷିଣ ଓଡ଼ିଶା ସହିତ ରାଜ୍ୟର କେତେଟା ଜାଗାନ ଜବର ବର୍ଷାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ତରଫରୁ ଏପ୍ତକ୍ କିଛି ସୂଚନା ନାଇଁ ଦିଆଯାଇ। ଲଘୁଚାପ ବର୍ଷା ସ୍ଥିତିକେ ନେଇକରି ରାଜ୍ୟ ସରକାର ତୟାର ଅଛନ୍ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ପ୍ରଭାବିତ ହେବାର୍କେ ଥିବା ଜିଲ୍ଲାମାନଙ୍କୁ ଦରକାରୀ ପଦକ୍ଷେପ ନେବାର୍କେ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ପୂଜାରୀ କହିଛନ୍।
ବିପର୍ଯ୍ୟୟ ପରିଚାଳନା ବିଭାଗ ଏ ବାବଦରେ ପ୍ରସ୍ତୁତ ଅଛି। ସବୁ ଜିଲ୍ଲା ପ୍ରଶାସନକୁ ଆମେ ଏ ବାବଦରେ ସତର୍କ କରାଇ ଦେଇଛୁ। ଆମର ଓଡ଼ିଶାରେ ଜିଲ୍ଲାମାନେ ମଧ୍ୟ ଏ ବାବଦରେ ବାରମ୍ଭାର ଏଭଳିଆ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିକରି ଅଭ୍ୟାସ ହୋଇଗଲାଣି ତାଙ୍କର ତାକୁ ସାମ୍ନା କରିବାରେ। ତେଣୁ ସମସ୍ତ ପ୍ରସ୍ତୁତି ଆମେ କରିକରି ଅଛୁ। ପ୍ରକୋପ ଯଦି ବେଶୀ ହୁଏ ସେଥିପାଇଁ ବି ଆମେ ପ୍ରସ୍ତୁତ, ପ୍ରକୋପ ଯଦି କମ୍ ହୁଏ ସେଥିପାଇଁ ମଧ୍ୟ ପ୍ରସ୍ତୁତ, ଲୋକେ ଆଦୌ ବିଚଳିତ ହୁଅନ୍ତୁ ନାହିଁ।
ସେ ମୁଖ୍ୟ ଖବର ଫେରଖାଏ ମନ୍ କି ବାତ୍ କାର୍ଯ୍ୟକ୍ରମର 127 ସଂସ୍କରଣ ଥି ଆଇବା ରବିବାର ଦିନ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ମାତୃଭୂମିର ସେବା ଲାଗି ଜୀବନ ଦେଇଥିବା ବୀର ପୁଲିସମାନଙ୍କୁ ସୁର୍ତ୍ତା କରିକରି ଆଜି ପାଳନ କରାଯାଉଛି ପୁଲିସ ଶହୀଦ ସ୍ମୃତି ଦିବସ। କଟକ ପୁଲିସ ମୁଖ୍ୟାଳୟନ ପାଳନ ହେଲା ରାଜ୍ୟସ୍ତରୀୟ ସମାରୋହ। ନୂଆପଡ଼ା ଉପନିର୍ବାଚନ ଲାଗି ମୂଲ ହେଲା ପ୍ରଚାର ପରବ। ଆଇବାକାଲି ହେବା ପ୍ରାର୍ଥୀପତ୍ର ଯାଞ୍ଚ। ଆଉ ବଙ୍ଗୋପସାଗରନ ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଲୟ। ପ୍ରଭାବିତ ଜିଲ୍ଲାମାନଙ୍କୁ ତୟାର ରହିବାର୍କେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ନିର୍ଦ୍ଦେଶ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।